ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବଂ ପେନ୍ସନ୍ ଭୋଗୀମାନଙ୍କ ମହଙ୍ଗା ସହାୟତାରେ ଅତିରିକ୍ତ 3% ବୃଦ୍ଧି ଘୋଷଣା। ହରିୟାଣା ଏବଂ ମୁମ୍ବାଇ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଚଣ୍ଡିଗଡ଼ରେ ଆସନ୍ତାକାଲି ନବଗଠିତ ହରିୟାଣା ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ଏବଂ ରାଜ୍ୟର ପୁରପଲ୍ଲୀରେ ଆଜି ପାଳନ କରାଯାଉଛି ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ। କେନ୍ଦ୍ର ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 2025-26 ବିପଣନ ଋତୁ ପାଇଁ ରବି ଫସଲ ଲାଗି ଏହି ଅନୁମୋଦନ କରାଯାଇଛି। କଳା ଓ ଧଳା ସୋରିଷ ପାଇଁ ଏମ୍ଏସ୍ପିରେ ସର୍ବାଧିକ କ୍ୱିଣ୍ଟାଲ ପିଛା 300 ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମସୁର ଡାଲି ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 275 ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି। ଚଣା ପାଇଁ 210 ଟଙ୍କା, ଗହମ 150 ଟଙ୍କା, କୁସୁମ ତୈଳବୀଜ 140 ଟଙ୍କା ଓ ଜଅ ପାଇଁ 130 ଟଙ୍କା କ୍ୱିଣ୍ଟାଲ ପିଛା ଏମ୍ଏସ୍ପି ବୃଦ୍ଧି କରାଯାଇଛି। ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସମ୍ବନ୍ଧୀୟ କ୍ୟାବିନେଟ୍ ନିଷ୍ପଭିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ଦୀପାବଳି ପୂର୍ବରୁ ଦେଶର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ବଡ଼ ଉପହାର ବୋଲି ସେ ସାମାଜିକ ଗଣମାଧ୍ୟମରେ କହିଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଡିଏ ଏବଂ ପେନ୍ସନ୍ ଭୋଗୀମାନଙ୍କ ମହଙ୍ଗା ସହାୟତା ଡିଆର୍ରେ ଅତିରିକ୍ତ କିସ୍ତି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦରଦାମ ବୃଦ୍ଧିର ଭରଣା ପାଇଁ ମୂଳ ବେତନ ଓ ବର୍ତ୍ତମାନ ପେନ୍ସନ୍ର 50% ମହଙ୍ଗା ଭତ୍ତା ଉପରେ ଅତିରିକ୍ତ 3% ବୃଦ୍ଧିକୁ ମଞ୍ଜୁରୀ ମିଳିଛି। ପିଛିଲା ଭାବେ 2024 ଜୁଲାଇ ମାସରୁ ଏହା ଲାଗୁ ହେବ। ଏହାଦ୍ୱାରା ପ୍ରାୟ 49,18,000 କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 64,89,000 ପେନ୍ସନ୍ଭୋଗୀ ଉପକୃତ ହେବେ। ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିଶ ଆଧାରରେ ଏହି ବୃଦ୍ଧି କରାଯାଇଛି। ଉଭୟ ଡିଏ ଓ ଡିଆର୍ ବୃଦ୍ଧି ଯୋଗୁଁ ରାଜକୋଷ ଉପରେ ବାର୍ଷିକ 9,448,35,00,000 ଟଙ୍କାର ମିଶ୍ରିତ ବୋଝ ପଡ଼ିବ। ହରିୟାଣା ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ନାଏବ ସିଂ ସୈନୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ସୈନୀଙ୍କ ନେତୃତ୍ୱରେ ହରିୟାଣାର ବିକାଶ ଯାତ୍ରା ଆଗକୁ ବଢ଼ିବ ଓ ରାଜ୍ୟ ନୂଆ ଶିଖରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସାମାଜିକ ଗଣମାଧ୍ୟମରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଠାରୁ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ଚଣ୍ଡିଗଡ଼ରେ ନବଗଠିତ ହରିୟାଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଚଣ୍ଡିଗଡ଼ରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଶ୍ରୀ ମାଝି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଅପରାହ୍ନ ଓ ଶନିବାର ସକାଳେ ସେ ମୁମ୍ବାଇରେ ଆଗାମୀ ମେକ୍ ଇନ୍ ଓଡ଼ିଶା ପାଇଁ ନିବେଶକ ସମ୍ମିଳନୀରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ଅଦରକାରୀ ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ଲକ୍ଷ୍ୟରେ ଖୁବ୍ ଶୀଘ୍ର ଏକ ଲ ରିଭିଜନ କମିଶନ ଗଠନ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସମୟକ୍ରମେ ଆଇନଗୁଡ଼ିକର ସଂଶୋଧନ ଓ ନବୀକରଣ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଆଗାମୀ 45 ଦିନ ମଧ୍ୟରେ ଲ ରିଭିଜନ କମିଶନ ଗଠନ ହେବ ବୋଲି ସେ କହିଛନ୍ତି। କମିଟିର ସୁପାରିଶ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭାରତ ସରକାରଙ୍କ କେନ୍ଦ୍ରୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର ଆର୍ଏମ୍ଆର୍ସିର ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ନିମନ୍ତେ ଭୁବନେଶ୍ୱରସ୍ଥିତ ଆର୍ଏମ୍ଆର୍ସିର ବୈଜ୍ଞାନିକମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ସାମାଜିକ ଗଣମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପୁରପଲ୍ଲୀରେ ଆଜି ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ପାଳନ କରାଯାଉଛି। ଆସନ୍ତାକାଲି କୁମାର ପୂର୍ଣ୍ଣିମା ଓ ତା' ପରଦିନଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ଆଜିଠାରୁ ମହାଲକ୍ଷ୍ମୀଙ୍କ ପଞ୍ଚଦିନାତ୍ମକ ପୂଜା ଆରମ୍ଭ ହୋଇଛି। କଟକ ମହାନଗରୀର ବିଭିନ୍ନ ପୂଜାମଣ୍ଡପ, ବାଙ୍କୀ, କେନ୍ଦ୍ରାପଡ଼ା ଓ ଅନୁଗୁଳ ସମେତ ବିଭିନ୍ନ ସ୍ଥାନରେ ମା' ଗଜଲକ୍ଷ୍ମୀଙ୍କୁ ପୂଜା ଆରାଧନା କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜା ଆଜିଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ବିଭିନ୍ନ ପୂଜାମଣ୍ଡପରେ ଧାର୍ମିକ ରୀତିନୀତି ସହ କଳସ ବୁଡ଼ା ଓ ଘଟ ସ୍ଥାପନ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ସହରରେ ମୋଟ 68 ଗଜଲକ୍ଷ୍ମୀ ଓ ଅନ୍ୟାନ୍ୟ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ 130ରୁ ଉର୍ଦ୍ଧ୍ୱ ପୂଜାମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଜନଗହଳିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହର ଓ ଅନ୍ୟାନ୍ୟ ସ୍ଥାନରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଢେଙ୍କାନାଳରେ ଆଜିଠାରୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ 38ରୁ ଉର୍ଦ୍ଧ୍ୱ ପୂଜା ମଣ୍ଡପରେ ଲକ୍ଷ୍ମୀ ମା'ଙ୍କୁ ପୂଜା କରାଯାଉଛି। ଏହି ଅବସରରେ ସେଠାରେ 9 ଦିନ ଧରି ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେଉଛି। ସେହିପରି ସପ୍ତମ ଜିଲ୍ଲାସ୍ତରୀୟ ଢେଙ୍କାନାଳ ମହୋତ୍ସବ ଆସନ୍ତା 19 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ହେବ। ନୟାଗଡ଼ ଜିଲ୍ଲାରେ ପାରମ୍ପରିକ ନୀତିରେ କୁମାରୀମାନେ ଆଜି ସନ୍ଧ୍ୟାରେ ଚାନ୍ଦ ପୂଜା କରିଛନ୍ତି। ନୟାଗଡ଼ ସହର ସମେତ ଗ୍ରାମାଞ୍ଚଳରେ 32 ସ୍ଥାନରେ ମା' ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମା ସ୍ଥାପନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପ୍ରମୁଖ ମାହେଶ୍ୱରୀ ପୀଠଗୁଡ଼ିକରେ କୁମାର ଉତ୍ସବ ଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲାର ଜାଲୋଏ ଓ କାନପୁରଠାରେ ଦେବନୀତି ଓ ମହାଖଳା ପୂଜା ସମ୍ପନ୍ନ ହେବା ପରେ ଦେବୀଙ୍କ ଛତିଛତ୍ରକୁ ଦେମୁଲୋ ଯାତ୍ରା ପଡ଼ିଆକୁ ଶୋଭାଯାତ୍ରାରେ ନିଆଯାଇଛି। ଏହି ଅବସରରେ ବାଡ଼ି ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ଅମ୍ବାଦୋଳାଠାରେ ବାଘଡଙ୍ଗରୀ ନାଳରୁ ଗଙ୍ଗା ଆବାହନ କରାଯିବା ସହ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଅତିରିକ୍ତ ବଜେଟ୍ ପ୍ରସ୍ତୁତ ନେଇ ବିଭାଗଗୁଡ଼ିକ ପକ୍ଷରୁ ପ୍ରସ୍ତାବ ଆହ୍ୱାନ କରିଛନ୍ତି। ଅନ୍ଲାଇନ୍ ମାଧ୍ୟମରେ ଯୋଜନା ଏବଂ ସଂଯୋଜନା ବିଭାଗ ଏବଂ ଅର୍ଥ ବିଭାଗ ନିକଟରେ ପ୍ରସ୍ତାବ ଦାଖଲ କରିବାକୁ ପ୍ରସ୍ତାବ ଦିଆଯାଇଛି। ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏ ନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି। ପ୍ରଶାସନିକ ବ୍ୟୟ ସମ୍ପର୍କିତ ପ୍ରସ୍ତାବ ଆସନ୍ତା 30 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନରେ ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନର ସମ୍ଭାବନା ରହିଛି। ଆଶ୍ୱିନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଏହି ବିଶେଷ ନୀତି ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ତେବେ ବର୍ତ୍ତମାନ ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଜାରି ରହିଛି। ଏହା ଅଳ୍ପ ସମୟ ପରେ ଶେଷ ହେବ। ରାତି 7ଟା ପରେ ବନକ ଲାଗି ନୀତି ଆରମ୍ଭ ହେବ। ଦତ୍ତ ମହାପାତ୍ର, ଦୈତାପତି ଓ ଅନ୍ୟ ସେବାୟତମାନେ ମହାପ୍ରଭୁଙ୍କର ଏହି ଶ୍ରୀମୁଖ ଶୃଙ୍ଗାର କରିବେ। ଏହି ଗୁପ୍ତ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନ 5ଟାରୁ ରାତି 9ଟା ପର୍ଯ୍ୟନ୍ତ 4 ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ପୂର୍ବତଟ ରେଳପଥ ଅତ୍ୟାଧୁନିକ 96 ଷ୍ଟୋନ୍ ରେଳ ଗ୍ରାଇଣ୍ଡିଂ ମେସିନ୍କୁ ଟ୍ରାକ୍ଗୁଡ଼ିକର ନିରାପତ୍ତା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ ଇଷ୍ଟ କୋଷ୍ଟର ପରିସୀମା ମଧ୍ୟରେ ନିୟୋଜିତ କରାଯାଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି। ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ଏହି ମେସିନ୍ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ କ୍ଷେତ୍ରରେ ରେଳ ଟ୍ରାକ୍ ଗୁଣବତ୍ତା ବୃଦ୍ଧି ଏବଂ ରେଳ ଟ୍ରାକ୍ର ଜୀବନକାଳ ବୃଦ୍ଧି କରାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଅତ୍ୟାଧୁନିକ ଟ୍ରାକ୍ ରକ୍ଷଣାବେକ୍ଷଣ ପ୍ରଯୁକ୍ତି ବିଦ୍ୟାରେ ବିନିଯୋଗ କରି ପୂର୍ବତଟ ରେଳପଥ ଏହାର ନେଟ୍ୱର୍କରେ ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ନିରାପଦ ଯାତ୍ରା ସୁନିଶ୍ଚିତ କରିପାରୁଛି। ସମସ୍ତଙ୍କ ପାଇଁ ଖାଦ୍ୟ ନିରାପତ୍ତାର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତ୍ୟେକ ବର୍ଷ ଆଜିର ଦିବସରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଉଛି। କ୍ଷୁଦା ନିବାରଣକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ନିଆଯାଉଥିବା ଅନେକ ପଦକ୍ଷେପ ସମ୍ପର୍କରେ ଜନସଚେତନତା ବୃଦ୍ଧି ଏହି ଦିବସ ପାଳନର ଉଦ୍ଦେଶ୍ୟ। ଚଳିତ ବର୍ଷର ବାର୍ତ୍ତା ରହିଛି ଏକ ଉନ୍ନତ ଜୀବନ ଓ ଉଜ୍ଜଳ ଭବିଷ୍ୟତ ପାଇଁ ଖାଦ୍ୟର ଅଧିକାର। 1945 ଆଜିର ଦିନରେ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଏହି ଦିବସକୁ ସ୍କରଣ କରି ପ୍ରତିବର୍ଷ ବିଶ୍ୱ ଖାଦ୍ୟ ଦିବସ ପାଳିତ ହେଉଛି। ଖାଦ୍ୟ ନିରାପତ୍ତା ସହ କୃଷି କ୍ଷେତ୍ରରେ ନିରନ୍ତର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ଆସନ୍ତା 18 ତାରିଖଠାରୁ ମହାକାର୍ତ୍ତିକ ବ୍ରତ ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତ ସମାଗମକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭକ୍ତମାନେ ଏଣିକି କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ। ସେହିପରି ସିଂହଦ୍ୱାରକୁ ଛାଡ଼ି ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ। ତେବେ ସେବାୟତ ଓ ମନ୍ଦିର କାର୍ଯ୍ୟକର୍ତ୍ତା ସିଂହଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବଂ ପେନ୍ସନ୍ଭୋଗୀମାନଙ୍କ ମହଙ୍ଗା ସହାୟତାରେ ଅତିରିକ୍ତ 3% ବୃଦ୍ଧି ଘୋଷଣା। ହରିୟାଣା ଏବଂ ମୁମ୍ବାଇ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଚଣ୍ଡିଗଡ଼ରେ ଆସନ୍ତାକାଲି ନବଗଠିତ ହରିୟାଣା ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ଏବଂ ରାଜ୍ୟର ପୁରପଲ୍ଲୀରେ ଆଜି ପାଳନ କରାଯାଉଛି ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।